ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ଲୋକସଭା ନିର୍ବାଚନ ଫଳାଫଳ ପରିପ୍ରେକ୍ଷୀରେ ଏନ୍ଡିଏ ଏବଂ ଇଣ୍ଡି ମେଣ୍ଟ ପକ୍ଷରୁ ବିଚାର ଆଲୋଚନା, ସପ୍ତଦଶ ଲୋକସଭାକୁ ଭଙ୍ଗ କରିବା ଲାଗି କେନ୍ଦ୍ର କ୍ୟାବିନେଟ୍ର ସୁପାରିଶ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ, ସମଗ୍ର ଦେଶରେ ଆଜି ପାଳିତ ହେଉଛି ବିଶ୍ୱ ପରିବେଶ ଦିବସ ଏବଂ ଟି ଟ୍ୱେଣ୍ଟି ବିଶ୍ୱକପ୍ ସିରିଜ୍ରେ ଆଜି ଭାରତ ଆୟାରଲାଣ୍ଡ ବିପକ୍ଷରେ ଖେଳିବ ପ୍ରଥମ ମ୍ୟାଚ୍। ନିର୍ବାଚନ ଫଳାଫଳ ପରିପ୍ରେକ୍ଷୀରେ ଏନ୍ଡିଏ ଏବଂ ଇଣ୍ଡି ମେଣ୍ଟ ପକ୍ଷରୁ ବିଚାର ଆଲୋଚନା ଜାରି ରହିଛି। ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି। 543 ଲୋକସଭା ଆସନ ମଧ୍ୟରୁ ଏନ୍ଡିଏ 292 ଆସନ ହାସଲ କରିଥିବାବେଳେ ଇଣ୍ଡି ମେଣ୍ଟ 233 ସିଟ୍ରେ ବିଜୟ ହାସଲ କରିଛି। ଅନ୍ୟାନ୍ୟ 18 ଆସନ ପାଇଛନ୍ତି। ବିଜେପି ଏକାକୀ 240 ସିଟ୍ ପାଇଥିବାବେଳେ ତେଲୁଗୁଦେଶମ 16 ଏବଂ ଜେଡିୟୁ 12 ଆସନ ଅକ୍ତିଆର କରିଛି। ସେହିଭଳି କଂଗ୍ରେସ ଏକାକୀ 69 ଆସନ ଜିତିଥିବାବେଳେ ସମାଜବାଦୀ ପାର୍ଟି 37, ତୃଣମୂଳ କଂଗ୍ରେସ 38 ଏବଂ ଡିଏମ୍କେ 22 ଆସନ ହାସଲ କରିଛି। ନିର୍ବାଚନ ଫଳାଫଳ ପରିପ୍ରେକ୍ଷୀରେ ଆଜି ନୂଆଦିଲ୍ଲୀଠାରେ ଏନ୍ଡିଏ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଲୋକ ଜନଶକ୍ତି ପାର୍ଟି ରାମବିଳାସ ନେତା ଚିରାଗ ପାଶ୍ୱାନ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ନିର୍ବାଚନରେ ତାଙ୍କ ଦଳର ପ୍ରଦର୍ଶନକୁ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଭିନନ୍ଦନ ଜଣାଇଛନ୍ତି। ଆଜି ଏନ୍ଡିଏ ବୈଠକ ଅନୁଷ୍ଠିତ ହେବା ନେଇ ଶ୍ରୀ ଶାହା ତାଙ୍କୁ ଅବଗତ କରାଇଛନ୍ତି ବୋଲି ଶ୍ରୀ ପାଶ୍ୱାନ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟକୁ ଜନତା ଦଳ ୟୁନାଇଟେଡ୍ ସମ୍ପୂର୍ଣ୍ଣ ସମର୍ଥନ କରୁଛି ବୋଲି ଘୋଷଣା କରିଛି। ଏ ସମ୍ପର୍କରେ ସୂଚନା ଦେଇ ଦଳର ମୁଖପାତ୍ର କେସି ତ୍ୟାଗୀ କହିଛନ୍ତି, ଇଣ୍ଡି ମେଣ୍ଟକୁ ଜେଡିୟୁ ପୁନର୍ବାର ଫେରିବାର ସମ୍ଭାବନା ନାହିଁ। ସେ କହିଛନ୍ତି ତାଙ୍କ ଦଳ ବିହାରର ବିକାଶ ପାଇଁ ସ୍ୱତନ୍ତ୍ର ରାଜ୍ୟ ପାଇହା ଚାହୁଁଛି। ଇଣ୍ଡି ମେଣ୍ଟ ଗୁଜବର ଏକ କେନ୍ଦ୍ର ପାଲଟିଛି ବୋଲି ସେ ଅଭିଯୋଗ କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଏନ୍ଡିଏ ବୈଠକରେ ଯୋଗଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିବା ନେଇ ପତ୍ର ପ୍ରଦାନ କରିବେ ବୋଲି ଶ୍ରୀ ତ୍ୟାଗୀ ସ୍ୱଷ୍ଟ କରିଛନ୍ତି। ଟିଡିପି ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ଆଜି ଆନ୍ଧ୍ରପ୍ରଦେଶର ଅମରାବତୀସ୍ଥିତ ନିଜ ବାସଭବନରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି ଯେ ଏନ୍ଡିଏ ବୈଠକରେ ସେ ଯୋଗଦେବେ। ଆନ୍ଧ୍ରବାସୀଙ୍କୁ ଟିଡିପିକୁ ସମର୍ଥନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ବିଜେପି, ଜନସେନା ଏବଂ ଟିଡିପିର ଏହା ସମ୍ମିଳିତ ପ୍ରୟାସର ପ୍ରତିଫଳନ। ଆନ୍ଧ୍ରପ୍ରଦେଶକୁ ବିକାଶ ଦିଗରେ ଆଗେଇ ନେବାରେ ଏନ୍ଡିଏ ସରକାରର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଇଣ୍ଡିମେଣ୍ଟର ଏକ ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେଉଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଆର୍ଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ ଇଣ୍ଡିମେଣ୍ଟ ବୈଠକରେ ଯୋଗଦେବାକୁ ଆଜି ଦିଲ୍ଲୀ ଗସ୍ତ କରିବେ। ଅନ୍ୟପକ୍ଷରେ ଗତକାଲିର ଫଳାଫଳ ଅନୁଯାୟୀ ଉତ୍ତରପ୍ରଦେଶର 80 ଲୋକସଭା ଆସନ ମଧ୍ୟରୁ 37 ସମାଜବାଦୀ ପାର୍ଟି ହାସଲ କରିଥିବାବେଳେ ବିଜେପି 33 ଆସନରେ, କଂଗ୍ରେସ 6, ରାଷ୍ଟ୍ରୀୟ ଲୋକଦଳକୁ 2 ଆସନ ମିଳିଥିବାବେଳେ ବିଏସ୍ପି କୌଣସି ଆସନରେ ସଫଳତା ପାଇନାହିଁ। ସେହିଭଳି ବିହାର 40 ଲୋକସଭା ଆସନ ମଧ୍ୟରୁ ବିଜେପି ଏବଂ ଜନତା ଦଳ ୟୁନାଇଟେଡ୍ 12 ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ଲୋକ ଜନଶକ୍ତି ପାର୍ଟି ରାମବିଳାସ 5 ଆସନରେ, ରାଷ୍ଟ୍ରୀୟ ଜନତା ଦଳ 4 ଆସନରେ, କଂଗ୍ରେସ ଏବଂ ସିପିଆଇଏମ୍ଏଲ୍ 2 ଲେଖାଏଁ ଆସନରେ, ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ସେକୁଲାର 1 ଆସନରେ ଏବଂ ସ୍ୱାଧୀନ ପ୍ରାର୍ଥୀ 1 ଆସନ ହାସଲ କରିଛନ୍ତି। ଦିଲ୍ଲୀର ସମସ୍ତ 7 ଆସନରେ ବିଜେପି ବିଜୟ ଲାଭ କରିଛି। ସେହିଭଳି ପଞ୍ଜାବର 13 ଆସନ ମଧ୍ୟରୁ କଂଗ୍ରେସ 7, ଆମ୍ ଆଦମୀ ପାର୍ଟି 3, ଶିରୋମଣି ଅକାଳୀ ଦଳ 1 ଏବଂ ସ୍ୱାଧୀନ ପ୍ରାର୍ଥୀ 2 ଆସନରେ ବିଜୟୀ ହୋଇଛନ୍ତି। ହରିୟାଣାରେ ବିଜେପି ଏବଂ କଂଗ୍ରେସ 5 ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ଚଣ୍ଡୀଗଡ଼ ଲୋକସଭା ଆସନରୁ କଂଗ୍ରେସ ଜିତିଛି। ଜାମ୍ମୁ କାଶ୍ମୀରର 5 ଆସନ ମଧ୍ୟରୁ ବିଜେପି ଏବଂ ନ୍ୟାସନାଲ୍ କନ୍ଫରେନ୍ସ 2 ଲେଖାଏଁ ଆସନ ହାସଲ କରିଥିବାବେଳେ ସ୍ୱାଧୀନ ପ୍ରାର୍ଥୀ 1 ଆସନରେ ବିଜୟୀ ହୋଇଛନ୍ତି। ଲଦାଖ ଲୋକସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ହିମାଚଳ ପ୍ରଦେଶରେ ବିଜେପି 4 ଲୋକସଭା ଆସନରେ ବିଜୟ ହାସଲ କରିଛି। ଉତ୍ତରାଖଣ୍ଡରେ ବିଜେପି 5 ଲୋକସଭା ଆସନ ହାସଲ କରିଛି। ରାଜସ୍ଥାନର 25 ଲୋକସଭା ଆସନରୁ ବିଜେପି 14 ଏବଂ କଂଗ୍ରେସ 8 ବିଜୟ ହାସଲ କରିଛି। ସିପିଆଇଏମ୍, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ଦଳ ଏବଂ ଭାରତ ଆଦିବାସୀ ପାର୍ଟି 1 ଲେଖାଏଁ ଆସନ ହାସଲ କରିଛନ୍ତି। ଗୁଜରାଟରେ 26 ଆସନରୁ ବିଜେପି 25 ବିଜୟ ଲାଭ କରିଥିବାବେଳେ କଂଗ୍ରେସ 1 ଆସନ ପାଇଛି। ଗୋଆରେ କଂଗ୍ରେସ 1 ଆସନ ଏବଂ ବିଜେପି 1 ଆସନ ପାଇଛି। ମଧ୍ୟପ୍ରଦେଶରେ ବିଜେପି 29 ଯାକ ସିଟ୍ ହାସଲ କରିଛି। ଛତିଶଗଡ଼ରେ ବିଜେପି 10 ଆସନ ପାଇଥିବାବେଳେ କଂଗ୍ରେସ 1 ଆସନ ହାସଲ କରିଛି। ଓଡ଼ିଶାରେ ବିଜେପି 21 ଆସନରୁ 20 ବିଜୟ ଲାଭ କରି ଅଭୂତପୂର୍ବ ସଫଳତା ହାସଲ କରିଛି। କଂଗ୍ରେସ 1 ଆସନ ପାଇଛି, ବିଜେଡି କୌଣସି ଆସନରେ ଜିତିପାରି ନାହିଁ। ଆନ୍ଧ୍ରପ୍ରଦେଶର 25 ଆସନ ମଧ୍ୟରୁ ଟିଡିପି 16, ବିଜେପି 3, ୱାଇଆର୍ଏସ୍ସିପି ଚାରୋଟି ଜନସେନା ପାର୍ଟି ଦୁଇଟି ଆସନରେ ବିଜୟ ହାସଲ କରିଛି। ତେଲେଙ୍ଗାନାର 17ଟି ଆସନ ମଧ୍ୟରୁ ବିଜେପି ଏବଂ କଂଗ୍ରେସ 8ଟି ଲେଖାଏଁ ଆସନରେ ବିଜୟ ହାସଲ କରିଥିବା ବେଳେ ଏଆଇଏମ୍ଆଇଏମ୍ ଗୋଟିଏ ଆସନ ପାଇଛି। ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ 25ଟି ବିଧାନସଭା ଉପନିର୍ବାଚନରେ ବିଜେପି 11ଟି, କଂଗ୍ରେସ 7ଟି, ସମାଜବାଦୀ ପାର୍ଟି ଏବଂ ତୃଣମୂଳ କଂଗ୍ରେସ 2ଟି ଲେଖାଏଁ, ସିପିଆଇଏମ୍ଏଲ୍, ଜେଏମ୍ଏମ୍ ଏବଂ ବିଏପି ଗୋଟିଏ ଲେଖାଏଁ ଆସନରେ ବିଜୟ ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ତାଙ୍କ ବାସଭବନରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ନୀତିନ ଗଡ଼କରୀ, ରାଜନାଥ ସିଂହଙ୍କ ସମେତ କ୍ୟାବିନେଟ୍ର ଅନ୍ୟ ମନ୍ତ୍ରୀଗଣ ଏହି ବୈଠକରେ ଯୋଗ ଦେଇଥିଲେ। ସପ୍ତଦଶ ଲୋକସଭାକୁ ଭଙ୍ଗ କରିବା ଲାଗି ସୁପାରିଶ କରିବାକୁ ଏହି ବୈଠକରେ ନିଷ୍ପଭି ନିଆଯାଇଛି। ସେହିଭଳି ନୂତନ ସରକାର ଗଠନ ନେଇ ଏହି ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଲୋକସଭା ନିର୍ବାଚନରେ କ୍ରମାଗତ ତୃତୀୟ ଥର ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ ଜନତା ପାର୍ଟିକୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ନେତା ଅଭିନନ୍ଦନ ଜଣାଇଛନ୍ତି। ଇଟାଲୀ, ମରିସସ୍, ଭୁଟାନ, ନେପାଳ, ମାଳଦ୍ୱୀପ ଏବଂ ଶ୍ରୀଲଙ୍କାର ନେତାମାନେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ୍ ବିକ୍ରମସିଂହେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ସୁଦୃଢ଼ ହେବ ବୋଲି ଆଶା ପୋଷଣ କରିଛନ୍ତି। ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ୍ ତୋବ୍ଗେ ମଧ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅନୁରୂପ ବାର୍ତ୍ତା ପ୍ରଦାନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱ ନେତାଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ଭାଗିଦାରିତାରେ ମିଳିମିଶି କାର୍ଯ୍ୟ କରିବାକୁ ଆଗ୍ରହୀ ଅଛନ୍ତି ବୋଲି କହିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳର ପରାଜୟ ପରେ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଲଗାତାର ପାଞ୍ଚଥର ବିଜୟ ଲାଭ କରି 24 ବର୍ଷ 3 ମାସ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଆସୁଥିଲେ। 2005 ମସିହା ମାର୍ଚ୍ଚ 5 ତାରିଖରେ ସେ ପ୍ରଥମଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ଚଳିତ ନିର୍ବାଚନରେ ବିଧାନସଭାର 147ଟି ଆସନ ମଧ୍ୟରୁ ବିଜେପି 78ଟି ଆସନରେ ବିଜୟ ଲାଭ କରି ବହୁମତ ହାସଲ କରିଛି। ଅନ୍ୟପକ୍ଷରେ ବିଜେଡି 51ଟି ଆସନରେ, କଂଗ୍ରେସ 14ଟି ଏବଂ ସ୍ୱାଧୀନକୁ ମିଶାଇ ଅନ୍ୟାନ୍ୟ 4ଟି ଆସନରେ ବିଜୟୀ ହୋଇଛନ୍ତି। ଆଜି ହେଉଛି ବିଶ୍ୱ ପରିବେଶ ଦିବସ। ପରିବେଶ ସୁରକ୍ଷା ନେଇ ଜନସଚେତନତା ବୃଦ୍ଧି ଏବଂ ଏ ଦିଗରେ କାର୍ଯ୍ୟ କରୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ପ୍ରୋହାହିତ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁନ୍ 5 ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ। ଚଳିତ ବର୍ଷର ବାର୍ତ୍ତା ରହିଛି ଭୂମି ପୁନରୁଦ୍ଧାର କର, ପୃଥିବୀକୁ ପୁନର୍ଜୀବିତ କର। 1972ରେ ମିଳିତ ଜାତିସଂଘ ଷ୍ଟକହୋମ୍ଠାରେ ଆୟୋଜିତ ସାଧାରଣ ସଭାରେ ପରିବେଶ ସୁରକ୍ଷା ଉପରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା। 1973ମସିହା ଜୁନ୍ 5 ତାରିଖରୁ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପରିବେଶ ସୁରକ୍ଷା ଦିଗରେ ମିଳିମିଶି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ପୃଥିବୀ ମା'କୁ ସୁରକ୍ଷା ଦେବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ବୋଲି ସେ କହିଛନ୍ତି। ପ୍ରାକୃତିକ ସମ୍ପଦର ଆମେ ମାଲିକ ନୁହଁ, ଆମେ ଏହାର ରକ୍ଷକ ହେବା ଉଚିତ। ସେ କହିଛନ୍ତି ପରିବେଶ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜନଜୀବନ ଉପରେ ଏହାର କୁପ୍ରଭାବ ପଡ଼ୁଛି। ଏହାକୁ ପ୍ରତିହତ କରିବା ଲାଗି ରାଷ୍ଟ୍ରପତି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକଡ ମଧ୍ୟ ଏହି ଦିବସ ପାଳନ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପରିବେଶ ସୁରକ୍ଷା ପାଇଁ ଦୃଢ଼ ସଂକଳ୍ପ ଗ୍ରହଣ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିର ଦିବସରେ ମା'ଙ୍କ ନାମରେ ଗୋଟିଏ ଗଛ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପୂର୍ବାହ୍ନରେ ନୂଆଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କଠାରେ ପ୍ରଧାନମନ୍ତ୍ରୀ ଏକ ଚାରାରୋପଣ କରିଛନ୍ତି। ଦେଶବାସୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଚଳିତ ଟି20 ବିଶ୍ୱକପ୍ କ୍ରିକେଟ୍ ସିରିଜ୍ରେ ଭାରତ ଆଜି ତା'ର ଅଭିଯାନ ଆରମ୍ଭ କରିବ। ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଆୟାରଲାଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳିବ। ଭାରତୀୟ ସମୟ ରାତି 8ଟାରେ ଏହି ମ୍ୟାଚ୍ ଖେଳାଯିବ। ଗତ ଶନିବାର ଦିନ ବାଂଲାଦେଶ ବିପକ୍ଷରେ ଅଭ୍ୟାସ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ 60 ରନ୍ରେ ବିଜୟୀ ହୋଇଥିଲା। ଦ୍ୱିତୀୟ ମ୍ୟାଚ୍ରେ ଆସନ୍ତା 9 ତାରିଖ ଦିନ ଭାରତ ପାକିସ୍ତାନକୁ ଭେଟିବ। 12 ତାରିଖରେ ଭାରତ ସହ ଆୟୋଜକ ଆମେରିକା ବିପକ୍ଷରେ ନ୍ୟୁୟର୍କଠାରେ ମ୍ୟାଚ୍ ଖେଳିବ। ଆସନ୍ତା 15 ତାରିଖରେ ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ଭାରତ କାନାଡାକୁ ଭେଟିବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ଲୋକସଭା ନିର୍ବାଚନ ଫଳାଫଳ ପରିପ୍ରେକ୍ଷୀରେ ଏନ୍ଡିଏ ଏବଂ ଇଣ୍ଡି ମେଣ୍ଟ ପକ୍ଷରୁ ବିଚାର ଆଲୋଚନା। ସପ୍ତଦଶ ଲୋକସଭାକୁ ଭଙ୍ଗ କରିବା ଲାଗି କେନ୍ଦ୍ର କ୍ୟାବିନେଟ୍ର ସୁପାରିଶ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ। ସମଗ୍ର ଦେଶରେ ଆଜି ପାଳିତ ହେଉଛି ବିଶ୍ୱ ପରିବେଶ ଦିବସ ଏବଂ ଟି20 ବିଶ୍ୱକପ୍ ସିରିଜ୍ରେ ଆଜି ଭାରତ ଆୟାରଲାଣ୍ଡ ବିପକ୍ଷରେ ଖେଳିବ ପ୍ରଥମ ମ୍ୟାଚ୍।